ଗଳ୍ପ ଈଶ୍ୱରଙ୍କ ଆଶୀର୍ବାଦ। ଗାଳ୍ପିକ ରାଜକିଶୋର ପଟ୍ଟନାୟକ। ଛୁଟି ଦିନ, ଶୀତ ଦିନ, ସେଥର ଦଶହରା ମାସେ ଡେରିରେ ପଡ଼ିଥାଏ। ସଞ୍ଜ ପହରକୁ କାକର ହେଉଥାଏ, ଦିନରେ ଶୋଇ ହୁଏ ନାହିଁ। ଲୋକଗୁଡ଼ାକ ସତରେ ଓଲା କୁହନ୍ତି ଯେ ଖରା ପାଇଁ ଗରମ ପାଇଁ ଶୋଇବା କଷ୍ଟ, ଥଣ୍ଡାରେ କ'ଣ କେହି ଶୋଇପାରେ। ମୁରଲୀ ବୁଲି ବାହାରିଲା, ତେବେ ଯିବ କାହା ଘରକୁ, କେଉଁଠି ସେ ପ୍ରିୟ ଆଉ ଦରକାରୀ। ଧୀରେ ଧୀରେ ସେ ଗୋଟିଏ ଗୋଟିଏ କରି ଘରଗୁଡ଼ାକୁ ଚାହିଁ ବାଟ ଚାଲିଲା। ଘର ଅଛି ଭଲରେ, ଲୋକ ଅଛନ୍ତି, କେଉଁଠି କେମିତି ପରିଚିତ ଲୋକ ମଧ୍ୟ ଅଛନ୍ତି, କିନ୍ତୁ ଦୁଆର ଭିତରକୁ ଗୋଡ଼ ବଢ଼ାଇବାକୁ ମନ ବାରଣ କରିଦିଏ। ବାଧ୍ୟରେ ମୁରଲୀ ଆଗକୁ ଚାଲେ, କେତେବେଳେ କେମିତି ପଛକୁ ବୁଲି ଚାହେଁ। ଘରର ଝରକାରେ ପରଦାଗୁଡ଼ିକ ପବନରେ ଝୁଲି ଝୁଲି ମୁରଲୀକୁ ଯେପରି ହାତଠାରେ ଡାକୁଥାନ୍ତି, ଏଣେ ଭିତରେ ମନଟା ମନା କରେ। ମୁରଲୀ ଚିଡ଼ି ଉଠେ ଲୋକଙ୍କ ଉପରେ, ଓଲୁ ତ ଆଉ କ'ଣ କହନ୍ତେ, ମନ ଆମର ଅଧୀନ, କାହିଁ ଏଇ ମନଟା ସବୁ କଥାକୁ ବାରଣ କରୁଛି। ହଉ, ମନର ହୁକୁମ ପାଳିଲେ କ୍ଷତି କ'ଣ, ଅପମାନ ହେଲେ ମନ ଆଘାତ ପାଏ, ଦେହ ତ କିଛି ଖରାପ ପାଏ ନାହିଁ ମାଡ଼ ଖାଇବା ପର୍ଯ୍ୟନ୍ତ। ମୁରଲୀ ଆଗକୁ ଆଗକୁ ବଢ଼ି ଚାଲିଲା, ବଡ଼ ବଡ଼ ପାହୁଲା ପକାଇଲା, ମନ ଆଉ ଏବେ ଅଡ଼ି ବସିବ ନାହିଁ। ଧପ୍ ଧପ୍ ଚାଲି ଭିତରେ ମନ ସୁବିଧା ପାଇଲେ ପଚାରୁଥାଏ, ଆସିଲୁ କାହିଁକି, ଭଲ ଲାଗିଲା ନାହିଁ ବସି ବସି, ଏବେ ଭଲ ଲାଗୁଛି ତ, ନା ଏକୁଟିଆରେ ଆନନ୍ଦ ନାହିଁ। ରାସ୍ତା ଉପରେ ଟ୍ରକ୍ ମଟର ଆଉ ପରିବହନ ବସ୍ଗୁଡ଼ିକ ବଡ଼ ପାଟିରେ ହୁସିଆର କରୁଥାନ୍ତି, ଲୋକ ଖୁବ୍ କମ୍, ତେଣୁ ସେମାନଙ୍କର ଡାକ ମୁରଲୀ ପାଇଁ ଲୋକ ଖୁବ୍ କମ୍। ମୁରଲୀ ପ୍ରତ୍ୟେକ ଗାଡ଼ି ଭିତରକୁ ଅନାଏ, ଲୋକ ଚାଲିଯାଆନ୍ତି, ଚାହାଣିରେ ଚାହାଣି ମିଶେ, ପୁଣି ମିଶେ ନାହିଁ, ତାଙ୍କର ସ୍ତର ଅଲଗା, ତାଙ୍କର ମନ ଅଲଗା, ଏମିତି ଏଣେତେଣେ ଚାହିଁବାକୁ ମନଟା ବି ଅରାଜି। ଆସି ଆସି ପହଞ୍ଚିଗଲା ବସ୍ ଷ୍ଟେସନରେ, ବହୁତ ଲୋକ, ଛୁଟି ପାଇଁ ଭିଡ଼ ଅଛି, ଲୋକେ ଛୁଟିରେ ଯାଇ ଆସି ଆନନ୍ଦ ପାଆନ୍ତି, ଭିଡ଼ ଯେତିକି ବଢ଼େ ଭଲ ବି ସେତିକି ଲାଗେ, ମୁଁ ଭିଡ଼ ଠେଲି ଆଗେଇବି ଅବା ଭିଡ଼ ଦେଖି ହଟି ଆସିବି, କାହିଁ କେହି ତ ଠିଆ ହୋଇ ପଦେ ବି ମନ କିଣା କଥା କହିଲେ ନାହିଁ, ନ କହିଲେ ମଧ୍ୟ ଜାଗାଟା ଭଲ, ଆଖି ଡେଇଁଯାଉଛି ୟାଠାରୁ ତାଠାକୁ, ତାଠାରୁ ଆଠାକୁ, ଠିକ୍ ବଢ଼ିଲା ନଈ ଅଥବା ବତାସିଆ ପବନ ସମୁଦ୍ର ପରି, କିଛି ଭଲ ଠଉର ହେଉନାହିଁ, କିନ୍ତୁ ଲଦାଲଦି ଭିଡ଼ାଭିଡ଼ି ଆଉ ଟଣାଟଣି ଇ ବି ଗୋଟେ ପ୍ରକାରର ଆନନ୍ଦ। ସମୟ କଟାଇବାକୁ ଅଳିଆ ପୁରୁଣା କାଗଜ ବସି ବସି ସଜାଡ଼ିଲା ପରି ଖଣ୍ଡେ ଖଣ୍ଡେ ପୁରୁଣା ସ୍ମୃତି ଅବା ଦରକାରୀ ବିଷୟ ଆଖି ଆଗକୁ ଚାଲିଆସେ, ମନ ଅଟକିଯାଏ। ସେମିତି ଭିଡ଼ ଠେଲି ପୀତାମ୍ବର ବାବୁ ଓହ୍ଲାଇଲେ, ଲୋକଟା ସେତେ ସୁଆଦିଆ ନହେଲେ ବି ଧୀର ସ୍ଥିର, ଉଠି ଆସିଲା ବେଳକୁ ବସ ବସ ଆଉ 15 ମିନିଟ୍, କହେ ତ ନମସ୍କାର ନମସ୍କାର, ଓହୋ ଭାରି ଭଲ ହେଲା, କ'ଣ ମୋ ସାଙ୍ଗରେ ଆସି ପାର୍ଟି ନକଲେ ଦେଖିପାରିବ ଆଜିର ଅବସ୍ଥା। ଦେଖିଲା ବେଳକୁ ମିନି ବସ୍ଟିର ଡାହାଣ ପାଖରେ ଗୋଟିଏ ଚଉଡ଼ା ଗାର, ଭିତର ଫୁଟି ନାହିଁ, ନୂଆ ଗାଡ଼ି ବୋଲି, ପୁରୁଣା ହୋଇଥିଲେ ଭିତର ଫୁଟି ମଣିଷ ବି ବାହାରି ଆସିଥାନ୍ତେ। ଚାଲ କହୁଛି, ଏଇ ଗାଡ଼ିରୁ ପୀତାମ୍ବର ଓହ୍ଲାଇଲେ, ମୋର ବସିବା ଜାଗା ପାଖରେ କେତେ ଚଉଡ଼ା ଦାଗ, ଭିତରକୁ ଯାଇଥିଲେ ଠିକ୍ ତଳ ପଞ୍ଜରା ହାଡ଼ ପାଖରେ, ତେଣିକି ଭାବିଲ ରକ୍ତ ରକ୍ତାକ୍ତ, ଠିକ୍ ସେଇଆ, ତମେ ଯାଇ ଘରେ ଖବର କହିଥାନ୍ତ, ଏ କ'ଣ ଏଇଠି ବସ୍ଷ୍ଟାଣ୍ଡରେ ହେଲା, ଓ ଭୁଲି ଯାଇଥିଲି, ଏଇ ମାଡ଼ ହେଲା ଏଠୁ 37 ମାଇଲ୍ ଦୂରରେ, କେମିତି ଏକଦମ ନୂଆ ଗାଡ଼ି, ଆଜି ଦଶହରାରେ ଅନୁକୂଳ, ଏକାବେଳକେ ବାଁ ପାଖକୁ ମାଡ଼ି ଗାଡ଼ି ଆସୁଥିଲା, ଗୋଟାଏ ଧଳା ଜିପ୍ ସାଇଁ କରି ଚାଲିଗଲା, ଗଲାବେଳେ ଏତକ କରିଦେଇଛି, ଏ କାହା ଗାଡ଼ି, କେହି ଦେଖିପାରିଲେ ନାହିଁ, ଅଧା ଅଧା ନମ୍ବର ପଢ଼ାଯାଇଛି, ସେ ପଳାଇଲା, ଆମେ ହୁଏତ ମରା ଦରମରା ହେଇଥାନ୍ତୁ, ଡ୍ରାଇଭର ଭାରି ସାବଧାନ, ଦେଖି ଆସେ ତାକୁ, ଦରକାର ନାହିଁ, ଦୁର୍ଘଟଣା ସେ ଘଟାଏ ନାହିଁ, ଦୁର୍ଘଟଣା ତାରି ଉପରେ ହେଲା। ଆମେ ସମସ୍ତେ ଗାଡ଼ିରୁ ଓହ୍ଲାଇ ଦେଖିଲୁ, ବାଁ ପାଖରେ ଆଉ ଚାଖଣ୍ଡେ ଦିଛା ଖଣ୍ଡେ ଖସିଥିଲେ ଗାଡ଼ି ଓଲଟି ପଡ଼ିଥାନ୍ତା। ଆହା, ଦଶହରା ଦିନରେ ଦୁର୍ଘଟଣା, ଡ୍ରାଇଭର ଭାରି ବ୍ୟସ୍ତ ହୋଇ ଆମକୁ କହୁଥାଏ, ଭାଗ୍ୟ ଖରାପ, ମାଲିକ କହିବ ନୂଆ ଗାଡ଼ିର ଅନୁକୂଳ ବହିନୀରେ ଏଇଆ ହେଲା, ବଡ଼ ଦୁଃଖର କଥା, ମାଲିକ କେତେ ଆଶା କରି ବସିଥିବ, କିନ୍ତୁ କଣ୍ଡକ୍ଟର ମାଲିକର ଲୋକ, ସେ ଆଉ କ'ଣ କଲା ନା କ'ଣ, ଆସି ଡ୍ରାଇଭରକୁ ଯା ଇଚ୍ଛା ତାହା ଶୋଧି ପକାଇଲା। କହିଲି, ଏତେ କରି ଗୋଟିଏ ନଡ଼ିଆ ଆଉ ଚାରିଅଣାର ଉଖୁଡ଼ା ଭୋଗ କର। ଏଇ ଡ୍ରାଇଭର ମନା କଲା, କାହିଁକି, କ'ଣ ହେଇଥାନ୍ତା ପୂଜାରେ, କିଏ କହିବ, ଦୁର୍ଘଟଣା ଆଉ ଇଞ୍ଚେ ଗାଡ଼ି ପାଖକୁ ଲାଗିଥିଲେ ହୁଏତ ରକ୍ତ ନଦୀ ହୋଇଥାନ୍ତା। ଡ୍ରାଇଭର କ'ଣ କହିଲା, କହିଲା ମାଲିକଙ୍କ ଘରେ ପୂଜା ହେଇ ସିନ୍ଦୁର ଭୋଗ ଆସିଲା, ଦୋହରା ପୂଜା କ'ଣ ଦରକାର। କଣ୍ଡକ୍ଟର କହିଲା, ଏଇ ଆକ୍ସିଡେଣ୍ଟ ହେଇନଥାନ୍ତା। ହେଇନଥାନ୍ତା, ମୁରଲୀ ପଚାରିଲା ପୀତାମ୍ବରଙ୍କୁ। ବୋଧହୁଏ ସେଇଆ ଡ୍ରାଇଭର ମନରେ ଆଶଙ୍କା ଥିଲା, ମୁହଁ ଟାଣରେ ସିନା ନାଇଁ କରିଦେଇଥିଲା, ତେବେ ସେଇ ଦକଦକ ମନ ପାଇଁ ହାତଟା ଆଉ ବାଁ ପାଖକୁ ଇଞ୍ଚେ ଘୁଞ୍ଚିଲା ନାହିଁ। ନିଦକ ମନ ହେଇଥିଲେ ହୁଏତ କଟେଇ ନେଇଥାନ୍ତା, ଏ କ'ଣ ସମ୍ଭବ। ଛାଡ଼, ଚାଲ ଯିବା, ଗାଡ଼ି ଦରଜଗମ ହୋଇଛି, ମାଲିକର ଲୋକସାନ ହୋଇଛି, ଆମେ ଟିକେ ଛନକା ପାଇବା ଛଡ଼ା କାହାର ବୁନ୍ଦାଏ ରକ୍ତ ବି ବାହାର ନାହିଁ। ଗୋଟାଏ ଅନୁଭୂତି ହେଇଗଲା ତ, ମରଣ ଅତି ପାଖରେ ଚାଲିଗଲା। ହେ, ଏମିତି କ'ଣ ମରଣ ହୁଏ, ଯିଏ ବଞ୍ଚେ ହଜାର ଥର ସେ ମରୁ ମରୁ ବଞ୍ଚେ। ମାଳମାଳ ଦୁର୍ଘଟଣା ପାର କରି କେତେ ଲୋକ ସାଧାରେ ବିଛଣାରେ ମରନ୍ତି। ହଁ, ସେମିତି ହୁଏ ତ, ପିଲାମାନେ ତାଗିଦ କରି କହିବେ ଯେ ବସ୍ ଟ୍ୟାକ୍ସି ନ ଚଢ଼ିବା ଉଚିତ। ମୁରଲୀ ଫେରି ଆସିଲା, କ'ଣ ପାଇଁ ସେ ଘଡ଼ିକ ଆଗରୁ ଏତେ ବିଚଳିତ ହୋଇପଡ଼ିଥିଲା ସେ ଜାଣେ ନାହିଁ, ତାର ମନ ସଜାଡ଼ି ହୋଇଯାଇଛି। ରାସ୍ତାରେ ସେମିତି ଗାଡ଼ି ମଟର ତାଙ୍କର ଶବ୍ଦ ଦେଇଦେଇ ଚାଲିଥାନ୍ତି, ଦୁର୍ଘଟଣା ଏଡ଼ାଇବାକୁ। ଦୁର୍ଘଟଣା ଭିତରେ ମଣିଷ ବଞ୍ଚି ରହେ, ଆଉ ଯେତେକ ବଡ଼ ମଣିଷ ସମସ୍ତେ ଦୁର୍ଘଟଣା ଭିତରେ ହିଁ ମଣିଷ। ମିନି ବସ୍ ପାସରି ଯାଇଛି, ପୀତାମ୍ବର ବାବୁଙ୍କ କଥା ପାସରି ଯାଉଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଈଶ୍ୱରଙ୍କ ଆଶୀର୍ବାଦ। ଗାଳ୍ପିକ ରାଜକିଶୋର ପଟ୍ଟନାୟକ। ରହିଲୁ, ନମସ୍କାର।